ଯିଶାୟ ଅଧ୍ୟାୟ ସତେଇଶ। ସେଦିନ ସଦାପ୍ରଭୁ ଆପଣାର ଦାରୁଣ ଓ ବୃହତ୍ ଓ ଦୃଢ଼ ଖଡ୍ଗ ଦ୍ୱାରା ଦ୍ରୁତଗାମୀ ସର୍ପ ଲିବିଆଥନ୍କୁ ଓ ବକ୍ରଗାମୀ ସର୍ପ ଲିବିଆଥନ୍କୁ ପ୍ରତିଫଳ ଦେବେ, ଆଉ ସେ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ନଷ୍ଟ କରିବେ। ସେ ଦିନରେ ଏକ ଦ୍ରାକ୍ଷକ୍ଷେତ୍ର ଅଛି, ତୁମ୍ଭେମାନେ ତହିଁର ଉଦ୍ଦେଶ୍ୟରେ ଗାନ କର, ଆମ୍ଭେ ସଦାପ୍ରଭୁ ତାହା ରକ୍ଷା କରୁ, ଆମ୍ଭେ ନିମିଷକୁ ନିମିଷ ତହିଁରେ ଜଳସେଚନ କରିବା, କେହି ଯେପରି ତାହାର କ୍ଷତି ନ କରେ ଏଥିପାଇଁ ଆମ୍ଭେ ଦିବାରାତ୍ର ତାହା ରକ୍ଷା କରିବା। ଆମ୍ଭଠାରେ କ୍ରୋଧ ନାହିଁ। ଆହ୍, ଯେବେ କାନକୋଳି ଓ କଣ୍ଟକ ବୃକ୍ଷ ସବୁ ଯୁଦ୍ଧରେ ଆମ୍ଭର ବିପକ୍ଷ ହୁଅନ୍ତେ, ତେବେ ଆମ୍ଭେ ଆକ୍ରମଣ କରି ସେସବୁକୁ ଏକାବେଳେ ଦଗ୍ଧ କରନ୍ତୁ, ନତୁବା ଆମ୍ଭ ସଙ୍ଗେ ମିଳନ କରିବା ପାଇଁ ସେ ଆମ୍ଭ ପରାକ୍ରମର ଅବଲମ୍ବନ କରୁ। ହଁ, ସେ ଆମ୍ଭ ସଙ୍ଗେ ମିଳନ କରୁ। ଭବିଷ୍ୟତ କାଳରେ ଯାକୁବ ଚେର ବାନ୍ଧିବ, ଇସ୍ରାଏଲ ମୁକ୍ତ ଓ ପ୍ରଫୁଲ୍ଲ ହେବ, ଓ ସେମାନେ ଭୂମଣ୍ଡଳକୁ ଫଳରେ ପରିପୂର୍ଣ୍ଣ କରିବେ। ତାହାର ପ୍ରହାରକାରୀମାନଙ୍କୁ ସେ ଯେପରି ପ୍ରହାର କଲେ, ସେପରି ସେ କି ତାହାକୁ ପ୍ରହାର କରିଅଛନ୍ତି? ଅବା ତାହାଦ୍ୱାରା ହତ ଲୋକମାନଙ୍କ ତୁଲ୍ୟ ସେ କି ହତ ହୋଇଅଛି? ତୁମ୍ଭେ ତାହାକୁ ଦୂରକୁ ପଠାଇବା ବେଳେ ପରିତ୍ରାଣ କ୍ରମେ ତାହା ସଙ୍ଗେ ବିବାଦ କରୁଅଛ। ସେ ପୂର୍ବୀୟ ବାୟୁ ଦିନରେ ନିଜ ପ୍ରବଳ ବାୟୁ ଦ୍ୱାରା ତାହାକୁ ସ୍ଥାନାନ୍ତରିତ କରିଅଛନ୍ତି, ଏହେତୁ ଏହାଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି। ସେ ଯଜ୍ଞବେଦୀର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମା ସବୁ ଆଉ ଉଠିବେ ନାହିଁ, କାରଣ ସୁଦୃଢ଼ ନଗର ପ୍ରାନ୍ତରର ତୁଲ୍ୟ ନିର୍ଜନ, ଲୋକ ବିବର୍ଜିତ ଓ ପରିତ୍ୟକ୍ତ ବସତି ସ୍ଥାନ ହୋଇଅଛି। ସେ ସ୍ଥାନରେ ଗୋବଶ୍ଚ ଚରିବ ଓ ଶୟନ କରିବ, ପୁଣି ବୃକ୍ଷର ଶାଖା ସବୁ ଗ୍ରାସ କରିବ, ତହିଁର ଡାଳ ସବୁ ଶୁଷ୍କ ହେଲେ ଭଙ୍ଗାଯିବ, ସ୍ତ୍ରୀମାନେ ଆସି ତହିଁରେ ଅଗ୍ନି ଲଗାଇବେ, କାରଣ ସେହି ଲୋକମାନେ ବୁଦ୍ଧିହୀନ, ଏହେତୁ ଯେ ସେମାନଙ୍କୁ ନିର୍ମାଣ କଲେ ସେ ସେମାନଙ୍କ ପ୍ରତି ଦୟା କରିବେ ନାହିଁ, ଓ ଯେ ସେମାନଙ୍କୁ ଗଢ଼ିଲେ ସେ ସେମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ। ସେଦିନ ସଦାପ୍ରଭୁ ପ୍ଲାବିତ ନଦୀ ସୀମା ମିଶରର ସ୍ରୋତ ପର୍ଯ୍ୟନ୍ତ ଆପଣା ଫଳ ଝାଡ଼ିବେ। ପୁଣି ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଏକ ଏକ ହୋଇ ସଂଗୃହୀତ ହେବ, ଆଉ ସେହି ଦିନରେ ଏକ ବୃହତ୍ ତୁରୀ ବାଜିବ, ପୁଣି ଅସୁର ଦେଶରେ ନଷ୍ଟକଳ୍ପ ଓ ମିଶର ଦେଶରେ ତାଡ଼ିତ ଲୋକମାନେ ଆସିବେ, ପୁଣି ସେମାନେ ଜିରୁସାଲମର ପବିତ୍ର ପର୍ବତରେ ସଦାପ୍ରଭୁଙ୍କୁ ପ୍ରଣାମ କରିବେ।